ଭାବକୁ ନିକଟ ସିଏ ଅଭାବୀ ଅଭେଟ, ସୃଷ୍ଟିର ସୃଷ୍ଟିଧର, ପ୍ରଳୟର ପ୍ରତୀକ, ସେ ପୁଣି ରସମୟ ରସିକ ପୁରୁଷ, ଚକା ଆଖି, ଚକା ଡୋଳା, ସବୁରି ଗେହ୍ଲା କାଳିଆ ଶ୍ରୀଜଗନ୍ନାଥ। ଆହ କି ଆହ୍ଲାଦ ସେ ନାଁଟିରେ, କି ଆକର୍ଷଣ, କି ପରିତୃପ୍ତି! ହେଲେ ସେ କି ଧରା ଦିଏ ସହଜରେ ହାତ ପାଆନ୍ତାରେ, ଭକତେ ପିରତି କରି ରଙ୍ଗା ଅଧର ଓ ଭଙ୍ଗା ଚାହାଣିରେ ଲୁଚକାଳି ଖେଳୁଥିବା ଖିଆଲି ଦିଅଁଟିର କିନ୍ତୁ କାଳକାଳକୁ ଶରଧା ସଙ୍ଗୀତରେ, ନିଷ୍କାମ ହୃଦୟରେ, କଅଁଳ କଣ୍ଠରେ କିଏ ଡାକି ଦେଉତ କାଳିଆ! ବାସ୍, ପ୍ରକୃତି ଓ ପୁରୁଷର ମିଳନ ସେଇଠି, ଓଙ୍କାର ନାଦର ସ୍ନିଗ୍ଧତା ଏବଂ ଅଦୃଶ୍ୟ ବଂଶୀ ସ୍ୱନରେ ସେ ନାଚୁଥିବ ଆଉ ନାଚୁଥିବ। ସେଇଥିପାଇଁ ତ ସଙ୍ଗୀତମୟ ଜଗତ, ଜଗନ୍ନାଥ ସଙ୍ଗୀତମୟ। କେତେ ରୂପରେ, କେତେ ଭାବରେ, କେତେ ପ୍ରକାରେ ହେଉଛି, ହେଉଥିବ ଏ ଭକ୍ତି ସଙ୍ଗୀତ। ସେହି ଭକ୍ତି ସଙ୍ଗୀତ ପ୍ରବାହର ଅନ୍ୟତମ ସ୍ରଷ୍ଟା ଓ ସାରଥି ଭକ୍ତି ସୁଧା, ପ୍ରେମ ସୁଧା, ମୁକ୍ତି ସୁଧାର ସଫଳ କଣ୍ଠଶିଳ୍ପୀ ଗୁରୁଦତ୍ତ ସାମନ୍ତ ସିଂହାର, ତାଙ୍କରି ସ୍ୱର ଏବଂ ସୁରର ଇଏ ଆଉ ଏକ ମୁକ୍ତାଞ୍ଜଳି।
ନାହିଁ ମୋର ଭିକ୍ଷା ଥାଳ ନୁହେ ଆଖି ଟାଳ ମଳ, ଧନ ଜନ ଯଶ ମାନ କିଛି ଲୋଡ଼ା ନାହିଁ ମୋର। ନାହିଁ ମୋର ଭିକ୍ଷା ଥାଳ ନୁହେ ଆଖି ଟାଳ ମଳ, ଧନ ଜନ ଯଶ ମାନ କିଛି ଲୋଡ଼ା ନାହିଁ ମୋର। ଖାଲି ଦେଖିବି ଶ୍ରୀମୁଖ ପାପ ନୟନୁପି, କଳା ଠାକୁରଙ୍କୁ ମୋର କହନା ଯାଇ, କଳା ଠାକୁରଙ୍କୁ ମୋର କହନା ଯାଇ। ଦୂର ପଥୁ ଭିକାରୀ ମୁଁ ଆସିଛି ଥାଇ, ଭିକାରୀ ମୁଁ ଆସିଛି ଥାଇ, ମୁଦୁସୁଲି ଗୋ ଏ ମୁଦୁସୁଲି ଗୋ, କଳା ଠାକୁରଙ୍କୁ ମୋର କହନା ଯାଇ, କଳା ଠାକୁରଙ୍କୁ ମୋର କହନା ଯାଇ ପଚାରିବି ତାଙ୍କୁ ମୁହିଁ ଭାବକୁ ନିକଟ ହୋଇ ମୋତେ ଭୁଲି ଗଲା କାହିଁ ମୁଁ ତ ତାଙ୍କୁ ଭୁଲି ନାହିଁ ପଚାରିବି ତାଙ୍କୁ ମୁହିଁ ଭାବକୁ ନିକଟ ହୋଇ ମୋତେ ଭୁଲି ଗଲା କାହିଁ ମୁଁ ତ ତାଙ୍କୁ ଭୁଲି ନାହିଁ ଏବେ ମୁଁ ପ୍ରତି ନିର୍ମାଲ୍ୟ ତୁଣ୍ଡେ ଦେବି କି ନାହିଁ କଳା ଠାକୁରଙ୍କୁ ମୋର କହନା ଯାଇ କଳା ଠାକୁରଙ୍କୁ ମୋର କହନା ଯାଇ ଦୂର ପଥୁ ଭିକାରୀ ମୁଁ ଆସିଛି ଥାଇ ଭିକାରୀ ମୁଁ ଆସିଛି ଥାଇ ମୁଁ ଦୁଶୁଲି ଗୋ ଏ ମୁଁ ଦୁଶୁଲି ଗୋ କଳା ଠାକୁରଙ୍କୁ ମୋର କହନା ଯାଇ କଳା ଠାକୁରଙ୍କୁ ମୋର କହନା ଯାଇ ଦୂର ପଥୁ ଭିକାରୀ ମୁଁ ଆସିଛି ଧାଇ ଭିକାରୀ ମୁଁ ଆସିଛି ଧାଇ ମୁଁ ଦୁଶୁଲି ଗୋ ଏ ମୁଁ ଦୁଶୁଲି ଗୋ କଳା ଠାକୁରଙ୍କୁ ମୋର କହନା ଯାଇ କଳା ଠାକୁରଙ୍କୁ ମୋର କହନା ଯାଇ କଳା ଠାକୁରଙ୍କୁ ମୋର କହନା ଯାଇ କଳା ଠାକୁରଙ୍କୁ ମୋର କହନା ଯାଇ।